ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ଗତ ମାସରେ ଆମେ ସମସ୍ତେ ଦୀପାବଳିର ମଜା ନେଉଥିଲେ। ପ୍ରତିବର୍ଷ ପରି ଏଥର ମଧ୍ୟ ଦୀପାବଳି ଅବସରରେ ମୁଁ ପୁଣି ଥରେ ଯବାନମାନଙ୍କ ସାଥିରେ ଦୀପାବଳି ପାଳନ କରିବା ପାଇଁ ଚୀନ ନିକଟବର୍ତ୍ତୀ ସୀମାକୁ ଯାଇଥିଲି। ଆଇଟିବିପିର ଯବାନ, ସେନାର ଯବାନ ଏ ସମସ୍ତଙ୍କ ସହିତ ହିମାଳୟର ଉଚ୍ଚ ଶିଖରମାନଙ୍କରେ ଦୀପାବଳି ପାଳନ କଲି। ମୁଁ ପ୍ରତ୍ୟେକ ଥର ଯାଏ, କିନ୍ତୁ ଏଥରର ଦୀପାବଳିର ଅନୁଭୂତି କିଛି ଭିନ୍ନ ଥିଲା। ଦେଶର 125 କୋଟି ଦେଶବାସୀ ଯେଉଁଭଳି ନିଆରା ଢଙ୍ଗରେ ଏହି ଦୀପାବଳିକୁ ସେନାର ଯବାନମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କଲେ, ସୁରକ୍ଷା ବଳକୁ ସମର୍ପିତ କଲେ, ତାହାର ପ୍ରଭାବ ସେଠାରେ ପ୍ରତ୍ୟେକ ଯବାନର ମୁଖମଣ୍ଡଳରେ ପ୍ରକାଶିତ ହେଉଥିଲା। ସେମାନେ ଭାବନାରେ ପରିପୂର୍ଣ୍ଣ ଦେଖାଯାଉଥିଲେ। କେବଳ ସେତିକି ନୁହେଁ, ଦେଶବାସୀମାନେ ଯେଉଁ ଶୁଭେଚ୍ଛା ବାର୍ତ୍ତାମାନ ପଠାଇଲେ, ନିଜ ଆନନ୍ଦରେ ଦେଶର ପ୍ରତିରକ୍ଷା ଶକ୍ତିକୁ ସାମିଲ କଲେ, ଗୋଟିଏ ଅଦ୍ଭୁତ ପ୍ରତିକ୍ରିୟା ଥିଲା। ଲୋକେ କେବଳ ବାର୍ତ୍ତା ପଠାଇଲେ ତା ନୁହେଁ, ମନ ଦେଇ ଯୋଡ଼ି ହୋଇଗଲେ। କେହି କବିତା ଲେଖିଲେ, କିଏ ଚିତ୍ର ଆଙ୍କିଲେ, କେହି କାର୍ଟୁନ୍ ଆଙ୍କିଲେ, କେହି ଭିଡ଼ିଓ ପ୍ରସ୍ତୁତ କଲେ। ସତେ ଯେମିତି ପ୍ରତ୍ୟେକ ଘର ସୈନିକମାନଙ୍କ ଗଡ଼ ପାଲଟି ଯାଇଥିଲା। ଆଉ ମୁଁ ଯେତେବେଳେ ଏହି ଚିଠି ସବୁ ଦେଖୁଥିଲି, ସେତେବେଳେ ମଧ୍ୟ ମୋତେ ଖୁବ୍ ଆଶ୍ଚର୍ଯ୍ୟ ଲାଗୁଥିଲା। କେତେ ଯେ କାଳ୍ପନିକତା ଭରି ରହିଛି, କେତେ ଭାବନା ଭରି ରହିଛି। ଏଥିରୁ ହିଁ ମାଇ ଗଭ୍ ଚିନ୍ତା କଲେ ଯେ କିଛି ବଛା ବଛା ଜିନିଷ ସେଥିରୁ ବାହାର କରି ଗୋଟିଏ କଫି ଟେବୁଲ ବୁକ୍ ପ୍ରସ୍ତୁତ କରାଯାଉ, ଆଉ ସେଥିପାଇଁ କାମ ଚାଲିଛି। ଆପଣମାନଙ୍କର ଯୋଗଦାନ, ଦେଶର ସେନାର ଯବାନମାନଙ୍କ ପ୍ରତି ଆପଣମାନଙ୍କର ଭାବନା, ଆପଣ ସମସ୍ତଙ୍କର କଳ୍ପନା ଏହି ଗ୍ରନ୍ଥରେ ସ୍ଥାନ ପାଇବ। ସେନାର ଜଣେ ଯବାନ ମୋତେ ଲେଖିଥିଲେ, ପ୍ରଧାନମନ୍ତ୍ରୀ ମହୋଦୟ, ଆମର ସୈନିକମାନଙ୍କର ହୋଲି, ଦୀପାବଳି, ପ୍ରତ୍ୟେକ ପର୍ବ ସୀମା ଉପରେ ହିଁ ହୋଇଥାଏ। ସବୁବେଳେ ଦେଶର ସୁରକ୍ଷା ଦାୟିତ୍ୱରେ ବୁଡ଼ି ରହିଥାଉ, ହେଲେ ପର୍ବପର୍ବାଣୀ ସମୟରେ ଘର କଥା ମନେ ପଡ଼ିଯାଏ। କିନ୍ତୁ ସତ କହିବି, ଏଥର ସେଭଳି ଲାଗିଲାନି, ଏଭଳି ମୋଟେ ଲାଗିଲାନି ଯେ ପର୍ବ ସମୟରେ ମୁଁ ଘରେ ନାହିଁ। ଏମିତି ଅନୁଭବ ହେଲା ଯେମିତିକି ଆମେମାନେ ମଧ୍ୟ 125 କୋଟି ଭାରତବାସୀଙ୍କ ସହିତ ଦୀପାବଳି ପାଳନ କରୁଛୁ। ମୋର ପ୍ରିୟ ଦେଶବାସୀଗଣ, ଯେଭଳି ଅନୁଭୂତି ଏଥର ଦୀପାବଳିରେ ଏଭଳି ପରିସ୍ଥିତିରେ ଆମ ଦେଶର ପ୍ରତିରକ୍ଷା ବାହିନୀରେ ହୋଇଛି, ଯବାନମାନଙ୍କ ମନରେ ଜାଗ୍ରତ ହୋଇଛି, ତାହା କ'ଣ କିଛି ନିର୍ଦ୍ଦିଷ୍ଟ ଅବସର ମଧ୍ୟରେ ସୀମିତ ରହିବା ଆବଶ୍ୟକ? ମୋର ଆପଣଙ୍କୁ ନିବେଦନ ଯେ ଗୋଟିଏ ସମାଜ ଭାବରେ, ଗୋଟିଏ ରାଷ୍ଟ୍ର ରୂପରେ ଏହାକୁ ନିଜର ସ୍ୱଭାବରେ ପରିଣତ କରିବା, ନିଜ ଅଭ୍ୟାସରେ ପରିଣତ କରିବା। ଯେକୌଣସି ଉତ୍ସବ ହେଉ, ପର୍ବ ହେଉ, ଆନନ୍ଦର ଅବସର ହେଉ, ଆମେ ଆମ ଦେଶର ଯବାନମାନଙ୍କୁ କୌଣସି ନା କୌଣସି ରୂପରେ ନିଶ୍ଚୟ ମନେ ପକାଇବା। ଯେତେବେଳେ ସମଗ୍ର ରାଷ୍ଟ୍ର ସେନାବାହିନୀ ସହ ଠିଆ ହୁଏ, ସେତେବେଳେ ସୈନ୍ୟବାହିନୀର ଶକ୍ତି 125 କୋଟି ଗୁଣ ବଢ଼ିଯାଏ। କିଛିଦିନ ଆଗରୁ ଜାମ୍ମୁ କାଶ୍ମୀର ସବୁ ଗାଁର ମୁଖ୍ୟମାନେ ମୋତେ ସାକ୍ଷାତ କରିବାକୁ ଆସିଥିଲେ। ଏମାନେ ଜାମ୍ମୁ କାଶ୍ମୀର ପଞ୍ଚାୟତ କନ୍ଫରେନ୍ସର ଲୋକ, କାଶ୍ମୀର ଘାଟିର ବିଭିନ୍ନ ଗାଁରୁ ଆସିଥିଲେ। ପ୍ରାୟ 40-50 ମୁଖିଆ ଥିଲେ। ବହୁ ସମୟ ଧରି ସେମାନଙ୍କ ସହିତ କଥାବାର୍ତ୍ତା ହେବାର ସୁଯୋଗ ମୋତେ ମିଳିଲା। ସେମାନେ ନିଜ ଗାଁର ବିକାଶର କିଛି କଥା ନେଇ ଆସିଥିଲେ, କିଛି ଦାବି ନେଇ ଆସିଥିଲେ, କିନ୍ତୁ ଯେତେବେଳେ କଥାବାର୍ତ୍ତା ହେଲା, ସେତେବେଳେ ଘାଟିର ପରିସ୍ଥିତି, ଆଇନ ବ୍ୟବସ୍ଥା, ପିଲାମାନଙ୍କ ଭବିଷ୍ୟତ, ଏସବୁ ପ୍ରସଙ୍ଗ ଉଠିବା ସ୍ୱାଭାବିକ ଥିଲା। ଏହି ମୁଖ୍ୟମାନେ ଏତେ ସ୍ନେହରେ, ଏତେ ଖୋଲା ହୃଦୟରେ କଥା ହେଲେ, ପ୍ରତ୍ୟେକ କଥା ମୋ ମନକୁ ଛୁଇଁଗଲା। କଥା କଥାରେ କାଶ୍ମୀରରେ ସ୍କୁଲମାନଙ୍କରେ ନିଆଁ ଲଗାଇ ଦିଆଯାଉଥିଲା, ସେ ବିଷୟରେ ମଧ୍ୟ ଆଲୋଚନା ହେଲା। ମୁଁ ଲକ୍ଷ୍ୟ କଲି ଯେ ଏସବୁ ଘଟଣାରେ ଯେତେ ଦୁଃଖ ଆମ ଦେଶବାସୀମାନେ ଅନୁଭବ କରୁଛୁ, ଏହି ମୁଖ୍ୟମାନେ ମଧ୍ୟ ସେତିକି ଦୁଃଖ ଅନୁଭବ କରିଥିଲେ। ସେମାନେ ମଧ୍ୟ ସ୍ୱୀକାର କରୁଥିଲେ ଯେ ସ୍କୁଲ ନୁହେଁ, ବରଂ ପିଲାମାନଙ୍କ ଭବିଷ୍ୟତରେ ନିଆଁ ଲଗାଇ ଦିଆଯାଇଛି। ମୁଁ ସେମାନଙ୍କୁ ଅନୁରୋଧ କରିଥିଲି ଯେ ଆପଣମାନେ ଯାଇ ଏହି ପିଲାମାନଙ୍କର ଭବିଷ୍ୟତ ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରନ୍ତୁ। ଆଜି ମୋତେ ଖୁସି ଲାଗୁଛି ଯେ କାଶ୍ମୀର ଘାଟିରୁ ଆସିଥିବା ଏହି ସମସ୍ତ ମୁଖିଆମାନେ ମୋତେ ଦେଇଥିବା ପ୍ରତିଶ୍ରୁତିକୁ ଉତ୍ତମ ଭାବେ ରକ୍ଷା କଲେ, ଗାଁକୁ ଯାଇ ସବୁ ଲୋକମାନଙ୍କୁ ସଚେତନ କଲେ। ଏହି କିଛିଦିନ ଆଗରୁ ଯେତେବେଳେ ବୋର୍ଡ ପରୀକ୍ଷା ହୋଇଥିଲା, ସେଥିରେ କାଶ୍ମୀରର ପୁଅ ଝିଅମାନେ ପ୍ରାୟ 95% କାଶ୍ମୀର ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିଲେ। ଏତେ ବଡ଼ ସଂଖ୍ୟାରେ ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କର ସାମିଲ ହେବା ଏହି ଦିଗକୁ ସଂକେତ କରୁଛି ଯେ ଜାମ୍ମୁ କାଶ୍ମୀରର ଆମ ପିଲାମାନେ ଉଜ୍ଜଳ ଭବିଷ୍ୟତ ପାଇଁ ଶିକ୍ଷା ମାଧ୍ୟମରେ ବିକାଶର ନୂତନ ଶିଖରରେ ପହଞ୍ଚିବା ପାଇଁ ସଂକଳ୍ପବଦ୍ଧ। ସେମାନଙ୍କର ଏହି ଉତ୍ସାହ ପାଇଁ ମୁଁ ଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ସେମାନଙ୍କର ପିତାମାତା, ସେମାନଙ୍କର ବନ୍ଧୁବାନ୍ଧବ, ସେମାନଙ୍କର ଶିକ୍ଷକ ଏବଂ ସମସ୍ତ ଗାଁର ମୁଖ୍ୟମାନଙ୍କୁ ଅନ୍ତରରୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ପ୍ରିୟ ଭାଇ ଓ ଭଉଣୀମାନେ, ଏଥର ମନ୍ କି ବାତ୍ ପାଇଁ ମୁଁ ଯେଉଁ ଲୋକମାନଙ୍କର ମତାମତ ଲୋଡ଼ିଲି ସେଥିରେ ମୁଁ କହିପାରେ ଯେ ସମସ୍ତଙ୍କର ମତାମତ ଏକତରଫା। ସମସ୍ତେ କହିଥିଲେ ଯେ 500 ଏବଂ 1000 ଟଙ୍କିଆ ନୋଟ୍ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରନ୍ତୁ। ଅବଶ୍ୟ ନଭେମ୍ବର 8 ତାରିଖ ରାତି 8ଟାରେ ମୁଁ ଦେଶବାସୀଙ୍କୁ ସମ୍ବୋଧନ କରି ଦେଶକୁ ସୁଧାରିବା ପାଇଁ ଗୋଟିଏ ମହାଅଭିଯାନ ଆରମ୍ଭ କରିବା କଥା ମୁଁ କହିଥିଲି। ଯେତେବେଳେ ମୁଁ ଏହି ନିଷ୍ପତ୍ତି ଗ୍ରହଣ କରିଥିଲି ଆପଣମାନଙ୍କ ଆଗରେ ରଖିଥିଲି। ସେତେବେଳେ ମଧ୍ୟ ମୁଁ ସମସ୍ତଙ୍କ ଆଗରେ କହିଥିଲି ଯେ ଏହା ସାଧାରଣ ନିଷ୍ପତ୍ତି ନୁହେଁ, ଖୁବ୍ କଷ୍ଟସାଧ୍ୟ, କିନ୍ତୁ ନିଷ୍ପତ୍ତି ଯେତିକି ଗୁରୁତ୍ୱପୂର୍ଣ୍ଣ ତାକୁ କାର୍ଯ୍ୟକାରୀ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ମୁଁ ଏକଥା ମଧ୍ୟ ଅନୁମାନ କରିଥିଲି ଯେ ଆମ ସାଧାରଣ ଜୀବନଯାତ୍ରାରେ ଆମକୁ ଅନେକ ନୂଆ ନୂଆ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ସେତେବେଳେ ମଧ୍ୟ ମୁଁ କହିଥିଲି ଯେ ନିଷ୍ପତ୍ତି ଏତେ ବଡ଼ ଯେ ଏହାର ପ୍ରଭାବରୁ ମୁକ୍ତ ହେବାକୁ 50 ଦିନ ତ ଲାଗିଯିବ, ତାପରେ ଯାଇ ଆମେ ସାମାନ୍ୟ ସ୍ଥିତି ଆଡ଼କୁ ପାଦ ବଢ଼ାଇପାରିବା। 70 ବର୍ଷ ଧରି ଯେଉଁ ବ୍ୟାଧିକୁ ଆମେ ସହି ଆସିଛୁ ସେଥିରୁ ମୁକ୍ତିର ଅଭିଯାନ ସହଜ ହୋଇନପାରେ। ଆପଣମାନଙ୍କର ଅସୁବିଧାକୁ ମୁଁ ଭଲ ଭାବରେ ବୁଝିପାରୁଛି, କିନ୍ତୁ ଯେତେବେଳେ ଆପଣମାନଙ୍କର ସମର୍ଥନ ଦେଖୁଛି, ଆପଣମାନଙ୍କର ସହଯୋଗ ଦେଖୁଛି, ଆପଣମାନଙ୍କୁ ଭ୍ରମିତ କରିବା ପାଇଁ ଅନେକ ପ୍ରକାର ଚେଷ୍ଟା ଚାଲିଛି, ଏସବୁ ସତ୍ତ୍ୱେ ବେଳେବେଳେ ମନକୁ ବିଚଳିତ କରୁଥିବା ଘଟଣା ଦୃଷ୍ଟିକୁ ଆସୁଛି। ଆପଣ ସତ୍ୟତାର ଏହି ମାର୍ଗକୁ ଭଲଭାବେ ବୁଝିପାରିଛନ୍ତି। ଦେଶହିତର ଏହି କଥାକୁ ଆପଣମାନେ ଉତ୍ତମ ଭାବେ ସ୍ୱୀକାର କରିଛନ୍ତି। 500 ଏବଂ 1000 ଟଙ୍କିଆ ନୋଟ୍, ଏତେ ବିରାଟ ଦେଶ, ଏତେ ମୁଦ୍ରାର ପ୍ରାଚୁର୍ଯ୍ୟ, କୋଟି କୋଟି ସଂଖ୍ୟକ ନୋଟ୍, ଆଉ ପୁଣି ଏହି ନିଷ୍ପତ୍ତି, ସମଗ୍ର ବିଶ୍ୱ ଅତି ସୂକ୍ଷ୍ମ ଦୃଷ୍ଟିରେ ଦେଖୁଛି। ପ୍ରତ୍ୟେକ ଅର୍ଥନୀତିଜ୍ଞ ଏହାର ବିଶ୍ଳେଷଣ କରୁଛି, ଏହାର ମୂଲ୍ୟାଙ୍କନ କରୁଛି। ସମଗ୍ର ବିଶ୍ୱ ଦେଖୁଛି ଯେ ଭାରତର 125 କୋଟି ଦେଶବାସୀ ଏହି କଠିନ ପରିସ୍ଥିତିକୁ ସହି ସଫଳ ହୋଇପାରିବେ କି। ବିଶ୍ୱବାସୀଙ୍କ ମନରେ ସନ୍ଦେହ ଥାଇପାରେ, ଭାରତର 125 କୋଟି ଦେଶବାସୀଙ୍କ ଉପରେ କେବଳ ଶ୍ରଦ୍ଧା ହିଁ ଶ୍ରଦ୍ଧା ରହିଛି, ବିଶ୍ୱାସ ହିଁ ବିଶ୍ୱାସ ରହିଛି ଯେ 125 କୋଟି ଦେଶବାସୀ ଏହି ସଂକଳ୍ପକୁ ନିଶ୍ଚୟ ସମ୍ପନ୍ନ କରିବେ ଏବଂ ଆମ ଦେଶ ସୁନା ଅଗ୍ନିରେ ତାତି ଆହୁରି ଝଲସିବା ପରି ବାହାରି ଆସିବ। ଏହାର କାରଣ ହେଉଛି ଏ ଦେଶର ନାଗରିକ, ଏହାର କାରଣ ହେଉଛନ୍ତି ଆପଣ। ଏହି ସଫଳତାର ମାର୍ଗ ଆପଣମାନଙ୍କ ଯୋଗୁଁ ହିଁ ସମ୍ଭବ ହୋଇଛି। ସାରା ଦେଶରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାମାନ, 1,30,000 ବ୍ୟାଙ୍କ ଶାଖା, ଲକ୍ଷ ଲକ୍ଷ ବ୍ୟାଙ୍କ କର୍ମଚାରୀ, 1.5 ଲକ୍ଷରୁ ଅଧିକ ପୋଷ୍ଟ ଅଫିସ, 1 ଲକ୍ଷରୁ ଅଧିକ ବ୍ୟାଙ୍କ ମିତ୍ର ଦିନରାତି ଏହି କାମରେ ଲାଗିଛନ୍ତି, ସମର୍ପିତ ଭାବରେ ଲାଗିପଡ଼ିଛନ୍ତି। ବିଭିନ୍ନ ପ୍ରକାର ଉତ୍ତେଜନା ମଧ୍ୟରେ ଏ ସମସ୍ତ ଲୋକ ଖୁବ୍ ଶାନ୍ତ ଏବଂ ସ୍ଥିର ଚିତ୍ତରେ ଏହାକୁ ଦେଶ ସେବାର ଯଜ୍ଞ ସ୍ୱରୂପ ମନେକରି ଏକ ମହାନ ପରିବର୍ତ୍ତନର ପ୍ରଚେଷ୍ଟା ମନେକରି କାର୍ଯ୍ୟରତ ରହିଛନ୍ତି। ସକାଳୁ ଆରମ୍ଭ କରୁଛନ୍ତି, ରାତିରେ କେତେବେଳେ ସରିବ ତାହା ଜଣାନାହିଁ, ତଥାପି ସମସ୍ତେ କରୁଛନ୍ତି। ଏହି କାରଣରୁ ହିଁ ଭାରତ ଏଥିରେ ସଫଳତା ଲାଭ କରିବ ତାହା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି। ମୁଁ ଦେଖିଛି ଏତେ ଅସୁବିଧା ମଧ୍ୟରେ ବ୍ୟାଙ୍କର, ପୋଷ୍ଟ ଅଫିସର ସବୁ ଲୋକ କାମ କରୁଛନ୍ତି। ଯେତେବେଳେ ମାନବିକତାର ପ୍ରସଙ୍ଗ କଥା ଉଠେ ସେମାନେ ଦୁଇପାଦ ଆଗରେ ଥିବା ଦେଖିବାକୁ ମିଳେ। କେହି ଜଣେ ମୋତେ ଖବର ଦେଲେ ଯେ ଖଣ୍ଡୁଆରେ ଜଣେ ବୟସ୍କ ବ୍ୟକ୍ତିଙ୍କର ଏକ ଦୁର୍ଘଟଣା ଘଟିଲା, ହଠାତ୍ ଟଙ୍କା ଦରକାର ହେଲା। ସେଠାକାର ସ୍ଥାନୀୟ ବ୍ୟାଙ୍କ କର୍ମଚାରୀଙ୍କ ଦୃଷ୍ଟିକୁ ଏକଥା ଆସିଲା ଏବଂ ଏକଥା ଜାଣି ମୋତେ ଖୁସି ଲାଗିଲା ଯେ ସେ ନିଜେ ସେହି ବୟସ୍କ ବ୍ୟକ୍ତିଙ୍କ ଘରକୁ ଯାଇ ତାଙ୍କ ପାଖକୁ ଟଙ୍କା ପହଞ୍ଚାଇଲେ, ଯାହାଫଳରେ ଚିକିତ୍ସାରେ ତାଙ୍କୁ ସାହାଯ୍ୟ ମିଳିପାରିବ। ଏଭଳି ଅସଂଖ୍ୟ ଘଟଣା ପ୍ରତିଦିନ ଟେଲିଭିଜନରେ, ଗଣମାଧ୍ୟମରେ, ଖବରକାଗଜରେ, କଥାବାର୍ତ୍ତାରେ ଦୃଷ୍ଟିକୁ ଆସୁଛି। ଏହି ମହାଯଜ୍ଞରେ ପରିଶ୍ରମ କରୁଥିବା ଏ ସମସ୍ତ ସାଥୀମାନଙ୍କୁ ମୁଁ ଆନ୍ତରିକ ଧନ୍ୟବାଦ ଜଣାଉଛି। ପରୀକ୍ଷାକୁ ସଫଳ ଭାବେ ପାର କରିପାରିବା ହିଁ ଶକ୍ତିର ପରିଚୟ। ମୋର ଭଲଭାବରେ ମନେ ଅଛି ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜନଧନ ଯୋଜନାର ଅଭିଯାନ ଚାଲିଥିଲା ଏବଂ ବ୍ୟାଙ୍କ କର୍ମଚାରୀମାନେ ଏହାକୁ ନିଜ କାନ୍ଧରେ ବହନ କରିଥିଲେ ଏବଂ ଯେଉଁ କାର୍ଯ୍ୟ 70 ବର୍ଷ ଧରି ହୋଇପାରିନଥିଲା ତାକୁ ସେମାନେ କରି ଦେଖାଇଥିଲେ, ସେମାନଙ୍କର କ୍ଷମତାର ପରିଚୟ ମିଳିଥିଲା। ଆଜି ପୁଣି ଥରେ ସେମାନେ ଏହି ଆହ୍ୱାନକୁ ସ୍ୱୀକାର କରିଛନ୍ତି ଏବଂ ମୋର ବିଶ୍ୱାସ ଯେ 125 କୋଟି ଦେଶବାସୀଙ୍କର ସଂକଳ୍ପ, ସମସ୍ତଙ୍କର ସମବେତ ପ୍ରଚେଷ୍ଟା ଏହି ରାଷ୍ଟ୍ରକୁ ଏକ ନୂଆ ଶକ୍ତି ରୂପରେ ପ୍ରତିଷ୍ଠିତ କରିବ। କିନ୍ତୁ ଦୁର୍ଗୁଣ ଏତେ ବ୍ୟାପୀ ରହିଛି ଯେ ଏବେ ମଧ୍ୟ କିଛି ଲୋକଙ୍କର ମନ୍ଦ ଅଭ୍ୟାସ ଛାଡ଼ୁନି। ଏବେ ମଧ୍ୟ କିଛି ଲୋକଙ୍କୁ ଲାଗୁଛି ଯେ ଏହି ଦୁର୍ନୀତିର ଧନ, ଏହି କଳା ଟଙ୍କା, ଏହି ହିସାବ ବହିର୍ଭୂତ ଟଙ୍କା, ଇଏ ବେନାମୀ ଟଙ୍କା, କିଛି ନା କିଛି ବାଟ ଖୋଜି ପୁଣି ଥରେ ବ୍ୟବସ୍ଥା ମଧ୍ୟକୁ ନେଇ ଆସିବେ। ସେମାନେ ନିଜ ଧନକୁ ରକ୍ଷା କରିବା ଉଦ୍ଦେଶ୍ୟରେ ବେଆଇନ ବାଟ ଖୋଜୁଛନ୍ତି। ଦୁଃଖର ବିଷୟ ଯେ ଏଥିରେ ମଧ୍ୟ ସେମାନେ ଗରିବମାନଙ୍କୁ ବ୍ୟବହାର କରିବାର ବାଟ ପସନ୍ଦ କରିଛନ୍ତି। ଗରିବମାନଙ୍କୁ ଭ୍ରମିତ କରି ପ୍ରଲୋଭନ କଥା କହି ସେମାନଙ୍କର ଖାତାରେ ଟଙ୍କା ଜମା କରି କିମ୍ବା ସେମାନଙ୍କ ଦ୍ୱାରା କୌଣସି କାମ କରାଇ ଧନକୁ ରକ୍ଷା କରିବା ପାଇଁ କିଛି ଲୋକ ଚେଷ୍ଟା କରୁଛନ୍ତି। ସେଭଳି ଲୋକଙ୍କୁ ମୁଁ ଆଜି କହିବାକୁ ଚାହୁଁଛି ଯେ ସୁଧୁରିବା ନ ସୁଧୁରିବା ଆପଣଙ୍କର ଇଚ୍ଛା, ଆଇନକୁ ମାନିବା ନ ମାନିବା ଆପଣଙ୍କ ଇଚ୍ଛା, ହେଲେ ଆଇନ ତା ବାଟ ଦେଖିବ। କିନ୍ତୁ ଦୟାକରି ଆପଣମାନେ ଗରିବ ଲୋକର ଜୀବନ ସହ ଖେଳନ୍ତୁ ନାହିଁ। ଆପଣ ଏଭଳି କିଛି କରନ୍ତୁନି ଯାହାଫଳରେ ଗରିବ ଲୋକଟିର ନାଁ ରେକର୍ଡକୁ ଚାଲିଆସିବ ଏବଂ ପରବର୍ତ୍ତୀ ସମୟରେ ଯାଞ୍ଚ ବେଳେ ମୋର ପ୍ରିୟ ଗରିବଟି ଆପଣଙ୍କର ପାପକାର୍ଯ୍ୟ ଯୋଗୁଁ ଅସୁବିଧାରେ ପଡ଼ିଯିବ। ବେନାମୀ ସମ୍ପତ୍ତି ପାଇଁ ଖୁବ୍ କଡ଼ା ଆଇନ ପ୍ରସ୍ତୁତ ହୋଇଛି। ଏଥିରେ ଯାହା ବ୍ୟବସ୍ଥା ରହିଛି ସେଥିରେ ଖୁବ୍ ଅସୁବିଧା ହେବ। ଦେଶବାସୀଙ୍କୁ କୌଣସି ଅସୁବିଧା ହେଉ ସରକାର ତା ଚାହେଁ ନା। ମଧ୍ୟପ୍ରଦେଶରୁ ଶ୍ରୀମାନ ଆଶିଷ ଏହି 500,000 ଟଙ୍କା ମାଧ୍ୟମରେ ଦୁର୍ନୀତି ଏବଂ କଳାଟଙ୍କା ବିରୁଦ୍ଧରେ ଯେଉଁ ଯୁଦ୍ଧ ଘୋଷଣା କରାଯାଇଛି ତାହାକୁ ପ୍ରଶଂସା କରି ମୋତେ ଟେଲିଫୋନରେ କହିଛନ୍ତି।
ଆଜ୍ଞା ନମସ୍କାର, ମୋ ନାଁ ଆଶିଷ ପାରେ। ମୁଁ ମଧ୍ୟପ୍ରଦେଶର ହର୍ଦା ଜିଲ୍ଲାର ତିରାଲି ତହସିଲର ତିରାଲି ଗାଁର ଜଣେ ସାଧାରଣ ନାଗରିକ। ଆପଣଙ୍କ ଦ୍ୱାରା 500 ଏବଂ 1,000 ଟଙ୍କିଆ ନୋଟ୍ ବନ୍ଦ କରାଯାଇଛି ତାହା ଖୁବ୍ ପ୍ରଶଂସନୀୟ। ମୁଁ ଚାହୁଁଛି ଯେ ମନ୍ କି ବାତ୍ରେ ଅନେକ ଉଦାହରଣ ସମ୍ପର୍କରେ ଲୋକମାନଙ୍କୁ ଜଣାନ୍ତୁ ଯେ ଲୋକମାନେ ଅସୁବିଧା ସହିବା ସତ୍ତ୍ୱେ ଦେଶର ଉନ୍ନତି ପାଇଁ ନିଆଯାଇଥିବା ଏହି କଠୋର ପଦକ୍ଷେପକୁ ସ୍ୱାଗତ କରିଛନ୍ତି, ଯାହାଫଳରେ ଲୋକମାନଙ୍କର ଏକ ପ୍ରକାର ଉତ୍ସାହ ବୃଦ୍ଧି ହେବ। ରାଷ୍ଟ୍ର ନିର୍ମାଣ ପାଇଁ କ୍ୟାସ୍ଲେସ୍ ପ୍ରଣାଳୀ ବହୁତ ଆବଶ୍ୟକ। ମୁଁ ଦେଶ ସହିତ ରହିଛି ଏବଂ ଆପଣ 1,500 ନୋଟ୍ ବନ୍ଦ କରିଥିବାରୁ ମୁଁ ବହୁତ ଖୁସି।
ସେହିଭଳି ଅନ୍ୟ ଏକ ଫୋନ୍ କର୍ଣ୍ଣାଟକର ଶ୍ରୀଯୁକ୍ତ ଏଲ୍ପା ଅଲଙ୍କାରଜୀଙ୍କର ତରଫରୁ ଆସିଛି।
ମୋଦିଜୀ ନମସ୍କାର, ମୁଁ କର୍ଣ୍ଣାଟକର କୋପାଲ ଜିଲ୍ଲାର ଏହି ଗାଁରୁ ୟେଲେପ୍ପା ଅଲଙ୍କର କହୁଛି। ଆପଣଙ୍କୁ ଆନ୍ତରିକ ଧନ୍ୟବାଦ ଦେବାକୁ ଚାହୁଁଛି, କାରଣ ଆପଣ କହିଥିଲେ ଭଲ ଦିନ ଆସିବ, କିନ୍ତୁ କେହି ଭାବିନଥିଲେ ଯେ ଆପଣ ଏତେ ବଡ଼ ପଦକ୍ଷେପ ଗ୍ରହଣ କରିବେ। 500 ଏବଂ 1,000 ଟଙ୍କିଆ ନୋଟ୍, ଏହିସବୁ ଦେଖି କଳାଧନ ଜମାକାରୀ ଏବଂ ଦୁର୍ନୀତିଗ୍ରସ୍ତମାନଙ୍କୁ ଉଚିତ ଶିକ୍ଷା ଦେଇଛନ୍ତି। ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ପାଇଁ ଏହାଠାରୁ ବଳି ଭଲ ଦିନ କେବେ ହେଲେ ଆସିବ ନାହିଁ, ଏଥିପାଇଁ ମୁଁ ଆପଣଙ୍କୁ ଆନ୍ତରିକ ଧନ୍ୟବାଦ ଦେବାକୁ ଚାହୁଁଛି।
କିଛି କଥା ଗଣମାଧ୍ୟମ ଜରିଆରେ, ଲୋକଙ୍କ ମାଧ୍ୟମରେ, ସରକାରୀ ସୂତ୍ର ମାଧ୍ୟମରେ ଜାଣିବାକୁ ମିଳୁଛି, ତେଣୁ କାମ କରିବାର ଉତ୍ସାହ ମଧ୍ୟ ଖୁବ୍ ବଢ଼ିଯାଉଛି। ଏତେ ଖୁସି ଲାଗୁଛି, ଏତେ ଗର୍ବ ଅନୁଭବ ହେଉଛି ଯେ ମୋ ଦେଶର ସାଧାରଣ ଲୋକର କ୍ଷମତା କେତେ ଅଧିକ। ମହାରାଷ୍ଟ୍ରର ଆକୋଲାରେ 6 ନମ୍ବର ଜାତୀୟ ରାଜପଥରେ ଗୋଟିଏ ରେଷ୍ଟୁରାଣ୍ଟ ରହିଛି। ସେ ଗୋଟିଏ ବହୁତ ବଡ଼ ବୋର୍ଡ଼ ଲଗାଇଛନ୍ତି ଯେ ଯଦି ଆପଣଙ୍କ ପକେଟରେ ପୁରୁଣା ନୋଟ୍ ଅଛି ଏବଂ ଆପଣ ଖାଇବାକୁ ଚାହୁଁଛନ୍ତି ତେବେ ଆପଣ ଟଙ୍କା କଥା ଚିନ୍ତା କରନ୍ତୁନି, ଏଠାରୁ ଭୋକିଲା ଯାଆନ୍ତୁନି, ନିଶ୍ଚୟ ଖାଇକରି ଯାଆନ୍ତୁ ଏବଂ ପୁଣି କେତେବେଳେ ଏହି ବାଟରେ ଯିବାର ସୁଯୋଗ ମିଳେ ସେତେବେଳେ ନିଶ୍ଚୟ ଟଙ୍କା ଦେଇଯିବେ। ଲୋକ ସେଠିକି ଯାଉଛନ୍ତି, ଖାଉଛନ୍ତି ଏବଂ 2-4-6 ଦିନ ପରେ ଯେତେବେଳେ ପୁଣି ସେହି ବାଟ ଦେଇ ଯାଉଛନ୍ତି ସେତେବେଳେ ଟଙ୍କା ମଧ୍ୟ ଦେଇଯାଉଛନ୍ତି। ଏହା ହିଁ ମୋ ଦେଶର ଶକ୍ତି, ଯେଉଁଥିରେ ସେବା ମନୋବୃତ୍ତି, ତ୍ୟାଗ ମନୋବୃତ୍ତି ଏବଂ ସତ୍ୟତା ମଧ୍ୟ ରହିଛି। ନିର୍ବାଚନ ବେଳେ ମୁଁ ଚାରେ ଚର୍ଚ୍ଚା କରୁଥିଲି ଏବଂ ଏକଥା ସାରା ଦୁନିଆରେ ବ୍ୟାପି ଯାଇଥିଲା। ବିଶ୍ୱର ଅନେକ ଦେଶର ଲୋକ ଚାରେ ଚର୍ଚ୍ଚା ଶବ୍ଦ ଉଚ୍ଚାରଣ କରିବା ମଧ୍ୟ ଶିଖିଯାଇଥିଲେ, କିନ୍ତୁ ମୁଁ ଜାଣିନଥିଲି ଯେ ଚାରେ ଚର୍ଚ୍ଚା ମାଧ୍ୟମରେ ବିବାହ ମଧ୍ୟ ହୋଇଯାଏ। ମୁଁ ଜାଣିଲି ଯେ 17 ନଭେମ୍ବର ଦିନ ସୁରାଟରେ ଗୋଟିଏ ଏଭଳି ବିବାହ ଉତ୍ସବ ହେଲା ଯାହା ଚାହା ଦ୍ୱାରା ଚର୍ଚ୍ଚାରେ ହେଲା। ଗୁଜରାଟର ସୁରାଟର ଗୋଟିଏ ଝିଅ ତାର ବିବାହ ଉତ୍ସବକୁ ଆସିଥିବା ସମସ୍ତ ଅତିଥିମାନଙ୍କୁ କେବଳ ଚାରେ ଆପ୍ୟାୟିତ କଲା, କୌଣସି ଉତ୍ସବ ଭୋଜିଭାତ କିଛି ନାହିଁ, କାରଣ ନୋଟ୍ ବନ୍ଦ ହୋଇଥିବା ଯୋଗୁଁ କିଛି ଆର୍ଥିକ ଅସୁବିଧା ହୋଇଥିଲା। ବରଯାତ୍ରୀମାନେ ମଧ୍ୟ ଏହାକୁ ସମ୍ମାନ ରୂପେ ଗ୍ରହଣ କଲେ। ସୁରାଟର ଭରତ ମାରୁ ଏବଂ ଦକ୍ଷା ପରମାର ସେମାନେ ନିଜ ବିବାହ ମାଧ୍ୟମରେ ଦୁର୍ନୀତି ବିରୋଧରେ, କଳାଧନ ବିରୋଧରେ ଇଏ ଯେଉଁ ସଂଗ୍ରାମ ଚାଲିଛି ସେଥିରେ ଯୋଗଦାନ କରିଛନ୍ତି, ଏହା ପ୍ରେରଣାଦାୟୀ ଅଟେ। ନବବିବାହିତ ଭରତ ଏବଂ ଦକ୍ଷାଙ୍କୁ ମୁଁ ଆଶୀର୍ବାଦ କରୁଛି ଏବଂ ବିବାହ ଅବସରକୁ ଏହି ମହାନ ଯଜ୍ଞରେ ପରିବର୍ତ୍ତିତ କରି ଏକ ନୂତନ ଅବସରରେ ପରିବର୍ତ୍ତିତ କରିଦେଇଥିବାରୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ଯେତେବେଳେ ଏଭଳି ସଙ୍କଟ ଆସେ ଲୋକେ ଭଲ ଭଲ ରାସ୍ତା ବାହାର କରିନିଅନ୍ତି। ମୁଁ ଥରେ ଟିଭି ସମ୍ବାଦରେ ଦେଖିଲି, ରାତିରେ ବିଳମ୍ବରେ ପହଞ୍ଚିଥିଲି ତେଣୁ ଟିଭି ଦେଖୁଥିଲି, ଆସାମରେ ଧେକିଆଜୁଲି ନାମକ ଛୋଟ ଗାଁଟିଏ। ଟି ୱାର୍କରମାନେ ଏହି ଗାଁରେ ରହନ୍ତି ଏବଂ ଟି ୱାର୍କରମାନଙ୍କୁ ସାପ୍ତାହିକ ହିସାବରେ ଟଙ୍କା ମିଳେ। ତାଙ୍କୁ 2,000 ଟଙ୍କିଆ ନୋଟ୍ ମିଳିଲା। ଜାଣିଛନ୍ତି ସେ କ'ଣ କଲେ? ଆଖପାଖର 4 ଜଣ ମହିଳା ଏକାଠି ମିଶିଲେ ଏବଂ ଚାରିଜଣ ଯାକ ଏକାଠି ବଜାରକୁ ଯାଇ କିଣାକିଣି କଲେ ଆଉ 2000 ଟଙ୍କିଆ ନୋଟ୍ ଦେଲେ। ତାଙ୍କୁ ଛୋଟ ନୋଟ୍ର ଆବଶ୍ୟକତା ହିଁ ପଡ଼ିଲାନି, କାରଣ ସେମାନେ ଏକାଠି ମିଶି କିଣାକିଣି କରିଥିଲେ ଏବଂ କଥା ହୋଇଥିଲେ ଯେ ଆର ସପ୍ତାହରେ ମିଳିଲେ ବସି ଏହାର ହିସାବ କରିନେବା। ଲୋକେ ଆପେ ଆପେ ଉପାୟ ବାହାର କରୁଛନ୍ତି। ଏହି ପରିବର୍ତ୍ତନକୁ ଦେଖନ୍ତୁ, ସରକାରଙ୍କ ପାଖକୁ ଗୋଟିଏ ମେସେଜ ଆସିଲା, ଆସାମର ଟି ଗାର୍ଡେନର ଲୋକେ କହୁଛନ୍ତି ଯେ ଏଠାରେ ଏଟିଏମ୍ ଲଗାନ୍ତୁ। ଦେଖନ୍ତୁ ଗ୍ରାମ୍ୟ ଜୀବନଶୈଳୀରେ ମଧ୍ୟ କେମିତି ପରିବର୍ତ୍ତନ ଆସିଲାଣି। କିଛି ଲୋକଙ୍କୁ ଏହି ଅଭିଯାନର ସୁଫଳ ସଙ୍ଗେ ସଙ୍ଗେ ମିଳିଯାଇଛି। ଦେଶ ତ ଭବିଷ୍ୟତରେ ଲାଭାନ୍ୱିତ ହେବ, କିନ୍ତୁ କିଛି ଲୋକ ତ ତତ୍କ୍ଷଣାତ୍ ଲାଭ ପାଇଯାଉଛନ୍ତି। ଟିକେ ହିସାବ ମଗାଗଲା କ'ଣ କରାଯାଇଛି। ଏହାଦ୍ୱାରା ମୋତେ କିଛି ଛୋଟ ଛୋଟ ସହର ସମ୍ପର୍କରେ କିଛି ସୂଚନା ମିଳିଲା। ପ୍ରାୟ 40-50 ସହରରୁ ଯାହା ସୂଚନା ମୋତେ ମିଳିଲା ଯେ ଏହି ନୋଟ୍ ବନ୍ଦ ହେବା ଯୋଗୁଁ ଯେତେ ପୁରୁଣା ବକେୟା ଥିଲା, ଲୋକ ଟିକସ ପଇସା ଦେଉନଥିଲେ, ଜଳକର ବିଜୁଳି ବିଲ୍ ମୋଟେ ଦେଉନଥିଲେ। ଆପଣମାନେ ଭଲ ଭାବରେ ଜାଣିଛନ୍ତି, ଗରିବ ଲୋକଟିର 2 ଦିନ ଆଗରୁ ପୁରା ପଇସା ଦେବାର ଅଭ୍ୟାସ ଥାଏ, କିନ୍ତୁ ଇଏ ଯେଉଁ ବଡ଼ବଡ଼ିଆମାନେ ଅଛନ୍ତି, ଯେଉଁମାନଙ୍କର ଉପର ଯାଏ ହାତ ଥାଏ, ଯିଏ ଜାଣନ୍ତି ଯେ ତାଙ୍କୁ ପଚାରିବାକୁ କେହି ନାହାନ୍ତି, ସେମାନେ ହିଁ ଟଙ୍କା ଦେଇନଥାନ୍ତି। ତେଣୁ ବହୁ ମାତ୍ରାରେ ବକେୟା ପଡ଼ି ରହିଥାଏ। ପ୍ରତ୍ୟେକ ପୌରପାଳିକାଙ୍କୁ ବହୁ କଷ୍ଟରେ ମୋଟ ଟିକସର ପ୍ରାୟ 50% ଆସେ, କିନ୍ତୁ ଏଥର 8 ତାରିଖର ଏହି ନିଷ୍ପତ୍ତି ଯୋଗୁଁ ସମସ୍ତେ ନିଜର ପୁରୁଣା ନୋଟ୍ ଜମା କରିବା ପାଇଁ ଦୌଡ଼ିଲେ। 47 ସହରୀ ସଂସ୍ଥାରେ ଗତବର୍ଷ ଏହି ସମୟରେ ପ୍ରାୟ 3,500 କୋଟି ଟଙ୍କା ଟିକସ ଆକାରରେ ଆଦାୟ ହୋଇଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ଏବଂ ଆନନ୍ଦିତ ହେବେ ଯେ ଏହି ଗୋଟିଏ ସପ୍ତାହ ମଧ୍ୟରେ ସେମାନଙ୍କର 13,000 କୋଟି ଟଙ୍କା ଜମା ହୋଇଗଲା। କାହିଁ 3,500 ଆଉ କାହିଁ 13,000, ତାହା ପୁଣି କୁଆଡ଼େ ନ ଯାଇ ଏବେ ସେହି ପୌରପାଳିକାଗୁଡ଼ିକରେ 4 ଗୁଣ ଟଙ୍କା ଆସିଯାଇଛି। ତେଣୁ ଗରିବ ବସ୍ତିରେ ଏବେ ନାଳ ବ୍ୟବସ୍ଥା ହେବ, ପାଣି ବ୍ୟବସ୍ଥା ହେବ, ଅଙ୍ଗନୱାଡ଼ି ବ୍ୟବସ୍ଥା ହେବ। ଏଭଳି ଅନେକ ଉଦାହରଣ ରହିଛି ଯେଉଁଠି ଏହାର ସିଧାସଳଖ ଲାଭ ମିଳିବ। ଭାଇ ଓ ଭଉଣୀମାନେ, ଆମର ଗାଁ, ଆମର ଚାଷୀ, ଏମାନେ ଆମ ଦେଶର ଅର୍ଥନୀତିର ମଜଭୁତ ଅକ୍ଷ। ଏକ ପକ୍ଷରେ ଅର୍ଥନୀତିରେ ଏହି ନୂଆ ପରିବର୍ତ୍ତନ କାରଣରୁ ଅସୁବିଧାଜନକ ପରିସ୍ଥିତିରେ ମଧ୍ୟ ପ୍ରତ୍ୟେକ ନାଗରିକ ନିଜ ନିଜକୁ ଆଡଜଷ୍ଟ କରୁଛି। ହେଲେ ଆଜି ମୁଁ ମୋ ଦେଶର ଚାଷୀମାନଙ୍କୁ ବିଶେଷ ଭାବେ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। ମୁଁ ଏବେ ଫସଲ ରୁଆର ପରିସଂଖ୍ୟାନ ଦେଖୁଥିଲି, ମୋତେ ଖୁସି ଲାଗିଲା। ଗହମ ହେଉ, ଡାଲିଜାତୀୟ ଫସଲ ହେଉ, କିମ୍ବା ତୈଳବୀଜ ଜାତୀୟ ଫସଲ ହେଉ, ମୋ ପାଖରେ 20 ନଭେମ୍ବର ସୁଦ୍ଧା ସରିଥିବା କାର୍ଯ୍ୟର ହିସାବ ରହିଛି। ଗତବର୍ଷ ତୁଳନାରେ ଯଥେଷ୍ଟ ଅଧିକ ମାତ୍ରାରେ ଏହା ବୃଦ୍ଧି ପାଇଛି। ଅସୁବିଧା ଥିବା ସତ୍ତ୍ୱେ ଚାଷୀ ଏହାର ଉପାୟ ବାହାର କରିଛି। ସରକାର ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି, ଯେଉଁଥିରେ ଚାଷୀ ଏବଂ ଗାଁକୁ ଅଗ୍ରାଧିକାର ଦିଆଯାଇଛି। ଏସବୁ ପରେ ମଧ୍ୟ ଆହୁରି ଅନେକ ଅସୁବିଧା ରହିଛି, କିନ୍ତୁ ମୋର ବିଶ୍ୱାସ ଯେ ଯେଉଁ ଚାଷୀ ଆମର ସବୁ ଅସୁବିଧା, ପ୍ରାକୃତିକ ବିପତ୍ତି ଆଦି ସହି ସବୁବେଳେ ଦୃଢ଼ ହୋଇ ଠିଆ ହୋଇଥାଏ, ଏବେ ମଧ୍ୟ ସେ ଦୃଢ଼ ଭାବରେ ଠିଆ ହୋଇ ରହିଛି। ଆମ ଦେଶର ଛୋଟ ବ୍ୟବସାୟୀ, ସେମାନେ ରୋଜଗାର ଉପଲବ୍ଧ କରାଇବା ସଙ୍ଗେ ସଙ୍ଗେ ଆର୍ଥିକ ଗତିବିଧିକୁ ମଧ୍ୟ ବୃଦ୍ଧି କରିଥାନ୍ତି। ଗତ ବଜେଟ୍ରେ ଆମେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥିଲୁ ଯେ ବଡ଼ ବଡ଼ ମଲ୍ ପରି ଗାଁର ଛୋଟ ଛୋଟ ବ୍ୟବସାୟୀ ମଧ୍ୟ ଏବେ 24 ଘଣ୍ଟା ଧରି ନିଜର ବ୍ୟବସାୟ କରିପାରିବେ, କୌଣସି ଆଇନ ତାଙ୍କୁ ଅଟକାଇବ ନାହିଁ। କାରଣ ମୋର ମତ ଯେ ବଡ଼ ବଡ଼ ମଲ୍କୁ ବ୍ୟବସାୟ ପାଇଁ 24 ଘଣ୍ଟା ମିଳୁଛି, ତେବେ ଗାଁର ଗରିବ ଦୋକାନୀକୁ କାହିଁକି ନ ମିଳିବ। ମୁଦ୍ରା ଯୋଜନାରେ ସେମାନଙ୍କୁ ଋଣ ଦେବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ମୁଦ୍ରା ଯୋଜନାରେ ଏହି ଛୋଟ ଛୋଟ ଲୋକଙ୍କୁ ଦିଆଗଲା, କାରଣ ଏଭଳି ଛୋଟ ବ୍ୟବସାୟ କୋଟି କୋଟି ଲୋକ କରୁଛନ୍ତି ଏବଂ କୋଟି କୋଟି ଟଙ୍କାର ବ୍ୟବସାୟକୁ ଗତିଶୀଳ କରୁଛନ୍ତି। କିନ୍ତୁ ଏହି ନିଷ୍ପତ୍ତି ଯୋଗୁଁ ସେମାନଙ୍କୁ ମଧ୍ୟ ଅସୁବିଧା ହେବା ସ୍ୱାଭାବିକ। କିନ୍ତୁ ମୁଁ ଦେଖିଲି ଯେ ଏବେ ତ ଆମର ଏହି ଛୋଟ ଛୋଟ ବ୍ୟବସାୟୀମାନେ ମଧ୍ୟ ଟେକ୍ନୋଲୋଜି ମାଧ୍ୟମରେ, ମୋବାଇଲ୍ ଆପ୍ ମାଧ୍ୟମରେ, ମୋବାଇଲ୍ ବ୍ୟାଙ୍କ ମାଧ୍ୟମରେ, କ୍ରେଡିଟ୍ କାର୍ଡ ମାଧ୍ୟମରେ ନିଜ ନିଜ ଢଙ୍ଗରେ ଗ୍ରାହକମାନଙ୍କ ସେବା କରୁଛନ୍ତି, ବିଶ୍ୱାସ ଉପରେ ମଧ୍ୟ କରୁଛନ୍ତି। ମୁଁ ମୋର ଏହି ଛୋଟ ଛୋଟ ବ୍ୟବସାୟୀ ଭାଇ ଭଉଣୀମାନଙ୍କୁ କହିବାକୁ ଚାହୁଁଛି ଯେ ସୁଯୋଗ ଆସିଛି, ଆପଣମାନେ ମଧ୍ୟ ଡିଜିଟାଲ ଦୁନିଆରେ ପ୍ରବେଶ କରିଯାଆନ୍ତୁ। ଆପଣମାନେ ମଧ୍ୟ ନିଜ ମୋବାଇଲ ଫୋନ୍ରେ ବ୍ୟାଙ୍କର ଆପ୍ ଡାଉନଲୋଡ୍ କରିନିଅନ୍ତୁ। ଆପଣମାନେ ମଧ୍ୟ କ୍ରେଡିଟ୍ କାର୍ଡ ପାଇଁ POS ମେସିନ୍ ରଖନ୍ତୁ। ବିନା ନୋଟ୍ରେ କିଭଳି ବ୍ୟବସାୟ ହୋଇପାରିବ ତାହା ଆପଣମାନେ ମଧ୍ୟ ଶିଖିଯାଆନ୍ତୁ। ଆପଣ ଦେଖନ୍ତୁ ବଡ଼ ବଡ଼ ମଲ୍ ଟେକ୍ନୋଲୋଜି ସାହାଯ୍ୟରେ ନିଜ ବ୍ୟବସାୟକୁ କିଭଳି ବୃଦ୍ଧି କରୁଛନ୍ତି। ଜଣେ ଛୋଟ ବ୍ୟବସାୟୀ ମଧ୍ୟ ଏହି ସାମାନ୍ୟ ସରଳ ୟୁଜର ଫ୍ରେଣ୍ଡଲି ଟେକ୍ନୋଲୋଜି ସାହାଯ୍ୟରେ ନିଜର ବ୍ୟବସାୟକୁ ବୃଦ୍ଧି କରିପାରିବେ। କମିବାର ତ ପ୍ରଶ୍ନ ହିଁ ଉଠୁନି, ବଢ଼ିବା ପାଇଁ ଏହା ସୁଯୋଗ। କ୍ୟାସଲେସ୍ ସୋସାଇଟି ଗଢ଼ିବାରେ ଆପଣମାନେ ବଡ଼ ଯୋଗଦାନ କରିପାରିବେ। ଏଥିପାଇଁ ମୁଁ ଆପଣମାନଙ୍କୁ ନିମନ୍ତ୍ରଣ କରୁଛି, ଆପଣ ନିଜର ବ୍ୟବସାୟ ବୃଦ୍ଧି ନିମନ୍ତେ ମୋବାଇଲ ଫୋନରେ ସମ୍ପୂର୍ଣ୍ଣ ବ୍ୟାଙ୍କିଂ ବ୍ୟବସ୍ଥା ସୃଷ୍ଟି କରିପାରିବେ। ଆଜିକାଲି ନୋଟ୍ ପରିବର୍ତ୍ତେ ଅନେକ ଉପାୟ ରହିଛି ଯାହାଦ୍ୱାରା ଆମେ ବ୍ୟବସାୟ ଚଳାଇପାରିବା। ଟେକ୍ନୋଲୋଜିକାଲ ବାଟ ଅଛି ଯାହା ତ୍ୱରିତ ଏବଂ ସୁରକ୍ଷିତ। ମୁଁ ଚାହୁଁଛି ଯେ ଆପଣମାନେ କେବଳ ଏହି ଅଭିଯାନକୁ ସଫଳ କରିବାରେ ମୋତେ ସାହାଯ୍ୟ କରନ୍ତୁ। କେବଳ ସେତିକି ନୁହେଁ, ଆପଣମାନେ ଏହି ପରିବର୍ତ୍ତନର ନେତୃତ୍ୱ ଗ୍ରହଣ କରନ୍ତୁ। ମୋର ବିଶ୍ୱାସ ଯେ ଆପଣ ପରିବର୍ତ୍ତନର ନେତୃତ୍ୱ ଗ୍ରହଣ କରିପାରିବେ। ଆପଣ ସାରା ଗାଁର କାରବାର ଟେକ୍ନୋଲୋଜିକୁ ଆଧାର କରିପାରିବେ, ଏ ବିଶ୍ୱାସ ମୋର ରହିଛି। ମୁଁ ଶ୍ରମିକ ଭାଇ ଭଉଣୀମାନଙ୍କୁ ମଧ୍ୟ କହିବାକୁ ଚାହୁଁଛି ଯେ ଆପଣମାନେ ବହୁମାତ୍ରାରେ ଶୋଷିତ ହୋଇଛନ୍ତି। କାଗଜରେ ଗୋଟିଏ ଦରମା ଲେଖା ହେଉଛି, କିନ୍ତୁ ହାତକୁ ଆସୁଛି ଅନ୍ୟ କିଛି। ଯଦି ବା କେତେବେଳେ ପୁରା ଦରମା ମିଳୁଛି, ତ ବାହାରେ କିଏ ଠିଆ ହୋଇ ରହୁଛି, ତାକୁ କଟ ଦେବାକୁ ପଡ଼ୁଛି ଏବଂ ଶ୍ରମିକ ଜଣକ ବାଧ୍ୟ ହୋଇ ଏହି ଶୋଷଣକୁ ଜୀବନର ଅଂଶ ଭାବରେ ଗ୍ରହଣ କରିନେଉଛି। ଏହି ନୂଆ ବ୍ୟବସ୍ଥାରେ ଆମେ ଚାହୁଁଛୁ ଯେ ଆପଣଙ୍କର ବ୍ୟାଙ୍କରେ ଖାତାଟିଏ ରହୁ, ଆପଣଙ୍କ ଦରମା ଟଙ୍କା ଏହି ବ୍ୟାଙ୍କ ଖାତାରେ ଜମା ହେଉ, ଯାହାଫଳରେ ମିନିମମ୍ ୱେଜେସ୍ର ନିୟମର ପାଳନ ମଧ୍ୟ ହେବ। ଆପଣଙ୍କୁ ପୁରା ଟଙ୍କା ମିଳୁ, କେହି କଟ୍ ନ କରୁ, ଆପଣଙ୍କର ଶୋଷଣ ନ ହେଉ, ଆଉ ଥରେ ଆପଣଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଆସିଗଲେ ଆପଣ ମଧ୍ୟ ଛୋଟିଆ ମୋବାଇଲ ଫୋନ୍ ସାହାଯ୍ୟରେ, କୌଣସି ବଡ଼ ସ୍ମାର୍ଟଫୋନ୍ର ଆବଶ୍ୟକତା ହିଁ ନାହିଁ, ଆଜିକାଲି ତ ଆପଣଙ୍କ ମୋବାଇଲ ଫୋନ୍ ମଧ୍ୟ ଇ ପର୍ସର କାମ କରୁଛି, ଆପଣ ସେହି ମୋବାଇଲ ଫୋନ୍ ଦ୍ୱାରା ଆଖପାଖର ଛୋଟ ଛୋଟ ଦୋକାନରୁ ନିଜର ଦରକାର ମୁତାବକ ଜିନିଷ କିଣିପାରିବେ, ତାରି ମାଧ୍ୟମରେ ଟଙ୍କା ମଧ୍ୟ ଦେଇପାରିବେ। ସେଥିପାଇଁ ମୁଁ ଶ୍ରମିକ ଭାଇ ଭଉଣୀମାନଙ୍କୁ ଏହି ଯୋଜନାର ସହଭାଗୀ ହେବା ପାଇଁ ବିଶେଷ ଭାବେ ଅନୁରୋଧ କରୁଛି, କାରଣ ଏତେ ବଡ଼ ନିଷ୍ପତ୍ତି ମୁଁ ଦେଶର ଗରିବମାନଙ୍କ ପାଇଁ, ଦେଶର ଚାଷୀ ପାଇଁ, ଶ୍ରମିକ ପାଇଁ, ବଞ୍ଚିତମାନଙ୍କ ପାଇଁ, ପୀଡ଼ିତମାନଙ୍କ ପାଇଁ ଗ୍ରହଣ କରିଛି। ଏହାର ଲାଭ ସେମାନଙ୍କୁ ମିଳିବା ଉଚିତ। ଆଜି ମୁଁ ବିଶେଷ ଭାବରେ ଯୁବବନ୍ଧୁମାନଙ୍କ ସହ କଥା ହେବାକୁ ଚାହୁଁଛି। ଆମେ ସାରା ଦୁନିଆରେ ଗର୍ବର ସହିତ କହୁଛୁ ଯେ ଭାରତ ଏଭଳି ଦେଶ ଯାହାର ଜନସଂଖ୍ୟାର 65% ଲୋକଙ୍କର ବୟସ 35 ବର୍ଷରୁ କମ୍। ଆପଣ ମୋ ଦେଶର ଯୁବକ ଯୁବତୀ, ମୁଁ ଜାଣିଛି ମୋ ନିଷ୍ପତ୍ତି ଆପଣଙ୍କୁ ଭଲ ଲାଗିଛି। ମୁଁ ମଧ୍ୟ ଜାଣିଛି ଯେ ଆପଣ ଏହି ନିଷ୍ପତ୍ତିକୁ ସମର୍ଥନ କରନ୍ତି। ମୁଁ ଏକଥା ମଧ୍ୟ ଜାଣିଛି ଯେ ଆପଣ ଏହି କଥାକୁ ସକାରାତ୍ମକ ରୂପରେ ଆଗକୁ ବଢ଼ାଇବା ପାଇଁ ଆପଣଙ୍କର ଯୋଗଦାନ ମଧ୍ୟ ଅନେକ। ହେଲେ ବନ୍ଧୁଗଣ, ଆପଣମାନେ ମୋର ପ୍ରକୃତ ସିପାହୀ, ଆପଣମାନେ ମୋର ପ୍ରକୃତ ମିତ୍ର। ଭାରତ ମାତାର ସେବା କରିବାର ଗୋଟିଏ ଅଦ୍ଭୁତ ସୁଯୋଗ ସୃଷ୍ଟି ହୋଇଛି। ଦେଶକୁ ଆର୍ଥିକ ଶିଖରକୁ ନେଇଯିବାର ସମୟ ଆସିଛି। ମୋର ଯୁବବନ୍ଧୁଗଣ, ଆପଣମାନେ ମୋତେ ସାହାଯ୍ୟ କରିପାରିବେ କି? ମୋ ସାଥିରେ ରହିବେ ସେତିକିରେ କଥା ସରିବନି। ଦୁନିଆର ଯେତିକି ଅନୁଭୂତି ଆପଣଙ୍କ ପାଖରେ ଅଛି ସେତିକି ପୁରୁଣା ପିଢ଼ିର ନାହିଁ। ହୁଏତ ଆପଣଙ୍କ ପରିବାରରେ ବଡ଼ ଭାଇ ଜାଣିନଥିବେ, ବାପା ମା, ଦାଦା ଖୁଡ଼ି, ମାମୁ ମାଇଁ ମଧ୍ୟ ହୁଏତ ଜାଣିନଥିବେ। ଆପ୍ କ'ଣ ତାହା ଆପଣ ଜାଣିଛନ୍ତି, ଅନ୍ଲାଇନ୍ ବ୍ୟାଙ୍କିଂ କ'ଣ ତାହା ଜାଣିଛନ୍ତି, ଅନ୍ଲାଇନ୍ ଟିକେଟ୍ ବୁକିଂ କିଭଳି ହୁଏ ତାହା ଆପଣ ଜାଣିଛନ୍ତି। ଆପଣଙ୍କ ପାଇଁ ଏଗୁଡ଼ିକ ସାଧାରଣ କଥା, ଆପଣ ଏଗୁଡ଼ିକ ବ୍ୟବହାର ମଧ୍ୟ କରୁଛନ୍ତି। କିନ୍ତୁ ଆଜି ଦେଶ ଯେଉଁ ମହାନ କାର୍ଯ୍ୟ କରିବାକୁ ଚାହୁଁଛି, ଆମର ସ୍ୱପ୍ନ ହେଉଛି କ୍ୟାସ୍ଲେସ୍ ସୋସାଇଟି। ଏହା ଠିକ୍ ଯେ 100% କ୍ୟାସ୍ଲେସ୍ ସୋସାଇଟି ସମ୍ଭବ ନୁହେଁ, ହେଲେ ଭାରତ ଲେସ୍ କ୍ୟାସ୍ ସୋସାଇଟିର ଆରମ୍ଭ ତ କରୁ। ଆଜି ଯଦି ଆମେ ଲେସ୍ କ୍ୟାସ୍ ସୋସାଇଟି ଆରମ୍ଭ କରିବା, ତେବେ କ୍ୟାସ୍ଲେସ୍ ସୋସାଇଟିର ଲକ୍ଷ୍ୟ ଆଉ ଦୂର ହେବନି। ଏଥିପାଇଁ ମୋତେ ଆପଣଙ୍କର ଫିଜିକାଲ ସାହାଯ୍ୟର ଆବଶ୍ୟକତା ରହିଛି, ଆପଣଙ୍କର ସମୟର ଆବଶ୍ୟକତା ରହିଛି, ଆପଣଙ୍କର ସଂକଳ୍ପର ଆବଶ୍ୟକତା ରହିଛି। ଆପଣ ମୋତେ କେବେ ହେଲେ ନିରାଶ କରିବେ ନାହିଁ ବୋଲି ମୋର ବିଶ୍ୱାସ, କାରଣ ଆମେ ସମସ୍ତେ ଭାରତର ଗରିବର ଜୀବନଶୈଳୀ ପରିବର୍ତ୍ତନ ପାଇଁ ଇଚ୍ଛା କରୁଥିବା ଲୋକ। ଆପଣ ଜାଣିଛନ୍ତି, କ୍ୟାସ୍ଲେସ୍ ସୋସାଇଟି ପାଇଁ, ଡିଜିଟାଲ ବ୍ୟାଙ୍କିଂ ପାଇଁ କିମ୍ବା ମୋବାଇଲ ବ୍ୟାଙ୍କିଂ ପାଇଁ ଆଜି କେତେଗୁଡ଼ିଏ ସୁଯୋଗ ରହିଛି। ପ୍ରତ୍ୟେକ ବ୍ୟାଙ୍କ ଅନ୍ଲାଇନ୍ ସୁବିଧା ପ୍ରଦାନ କରୁଛି। ଭାରତର ପ୍ରତ୍ୟେକ ବ୍ୟାଙ୍କର ନିଜର ମୋବାଇଲ ଆପ୍ ରହିଛି, ପ୍ରତ୍ୟେକ ବ୍ୟାଙ୍କର ନିଜର ୱାଲେଟ୍ ଅଛି। ୱାଲେଟ୍ର ସିଧାସଳଖ ଅର୍ଥ ହେଲା ଇ ପର୍ସ। ଅନେକ ପ୍ରକାର କାର୍ଡ ଉପଲବ୍ଧ ରହିଛି। ଜନଧନ ଯୋଜନା ଅନ୍ତର୍ଗତ ଭାରତର କୋଟି କୋଟି ଗରିବ ପରିବାରଙ୍କ ପାଖରେ ରୂପେ କାର୍ଡ ରହିଛି। ଯେଉଁ ରୂପେ କାର୍ଡର ବ୍ୟବହାର ଖୁବ୍ କମ୍ ଥିଲା, 8 ତାରିଖ ପରେ ଗରିବ ଲୋକେ ରୂପେ କାର୍ଡ ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି। ଏଥିରେ ପ୍ରାୟ 300% ବୃଦ୍ଧି ଘଟିଛି। ମୋବାଇଲ ଫୋନ୍ରେ ପ୍ରିପେଡ୍ କାର୍ଡ ରହିଥିବା ଭଳି ବ୍ୟାଙ୍କରେ ମଧ୍ୟ ଖର୍ଚ୍ଚ ପାଇଁ ପ୍ରିପେଡ୍ କାର୍ଡ ମିଳେ। ବ୍ୟବସାୟ କରିବାର ଆଉ ଏକ ବଢ଼ିଆ ପ୍ଲାଟଫର୍ମ ହେଲା UPI, ଯାହାଦ୍ୱାରା ଆପଣ କିଣାକିଣି କରିପାରିବେ, ଟଙ୍କା ପଇଠ କରିପାରିବେ ଏବଂ ଟଙ୍କା ଗ୍ରହଣ ମଧ୍ୟ କରିପାରିବେ। ଏହି କାମ ଏତେ ସହଜ, ଯେମିତି ଆପଣମାନେ ହ୍ୱାଟ୍ସଆପ୍ରେ ପଠାଉଛନ୍ତି, ଅପାଠୁଆ ଲୋକେ ମଧ୍ୟ ଆଜି ହ୍ୱାଟ୍ସଆପ୍ରେ କେମିତି ପଠାଯାଏ ତାହା ଜାଣିଛି, କିଭଳି ଫରୱାର୍ଡ କରିହେବ ତାହା ଜାଣିଛି, କେବଳ ସେତିକି ନୁହେଁ, ଟେକ୍ନୋଲୋଜି ଏତେ ସହଜ ହୋଇଯାଇଛି ଯେ ଏହି କାମ ପାଇଁ କୌଣସି ବଡ଼ ସ୍ମାର୍ଟଫୋନର ମଧ୍ୟ ଆବଶ୍ୟକତା ନାହିଁ। ସାଧାରଣ ଫୋନଟିଏ ଦ୍ୱାରା ମଧ୍ୟ କ୍ୟାସ୍ ଟ୍ରାନ୍ସଫର ହୋଇପାରୁଛି। ଧୋବି ହେଉ, ପରିବା ବିକାଳି ହେଉ, ବୁଟ ବାଦାମ ବିକାଳି ହେଉ, ସମସ୍ତେ ଏହାକୁ ସହଜରେ ବ୍ୟବହାର କରିପାରିବେ। ମୁଁ ମଧ୍ୟ ଏହି ବ୍ୟବସ୍ଥାକୁ ଆହୁରି ସହଜ କରିବା ଉପରେ ଗୁରୁତ୍ୱ ଦେଇଛି। ସବୁ ବ୍ୟାଙ୍କ ଏହି କାମରେ ଲାଗିଛନ୍ତି ଏବଂ କରୁଛନ୍ତି, ଆଉ ଆମେ ତ ଅନ୍ଲାଇନ୍ ଉପରେ ଲାଗୁଥିବା ସର୍ଚାର୍ଜକୁ ମଧ୍ୟ ହଟାଇ ଦେଇଛୁ। ଏହି କାର୍ଡ ସଂଲଗ୍ନ ଅନ୍ୟାନ୍ୟ ଖର୍ଚ୍ଚକୁ ମଧ୍ୟ ଆମେ ହଟାଇଥିବା କଥା ଆପଣମାନେ ଗତ 2-4 ଦିନର ସମ୍ବାଦପତ୍ରରେ ପଢ଼ିଥିବେ। ଏହାଫଳରେ କ୍ୟାସଲେସ୍ ସୋସାଇଟିର ମୁଭମେଣ୍ଟ ଶକ୍ତିଶାଳୀ ହେବ। ମୋର ଯୁବବନ୍ଧୁଗଣ, ଏସବୁ ହେବା ପରେ ମଧ୍ୟ ଗୋଟିଏ ପୁରା ପିଢ଼ି ଏଭଳି ରହିଛି ଯେ ଏହା ସହ ପରିଚିତ ନୁହେଁ। ଆପଣ ସମସ୍ତେ ଏହି ମହାନ କାର୍ଯ୍ୟରେ ସକ୍ରିୟ ରହିଥିବା କଥା ମୁଁ ଭଲ ଭାବରେ ଜାଣେ। ହ୍ୱାଟ୍ସଆପ୍ରେ ଆପଣ ଯେଉଁ ପ୍ରକାର କ୍ରିଏଟିଭ୍ ମେସେଜ୍ ଦେଉଛନ୍ତି, ସ୍ଲୋଗାନ, କବିତା, କାହାଣୀ, କାର୍ଟୁନ୍, ନୂଆ ନୂଆ କଳ୍ପନା, ଥଟ୍ଟା, ମଜା, ସବୁକିଛି ମୁଁ ଦେଖୁଛି। ଏସବୁ ଆହ୍ୱାନ ମଧ୍ୟରେ ଆମର ଯୁବପିଢ଼ିର ସୃଜନଶୀଳତା ରହିଛି। ଏହା ଦେଖିଲେ ଲାଗେ ଯେମିତି ଏହା ଭାରତ ଭୂମିର ବିଶେଷତ୍ୱ। ଦିନେ ଯୁଦ୍ଧ କ୍ଷେତ୍ରରେ ଭଗବତ ଗୀତାର ଜନ୍ମ ହୋଇଥିଲା, ସେହିଭଳି ଆଜି ମଧ୍ୟ ଆମେ ଏତେ ବଡ଼ ପରିବର୍ତ୍ତନ ମଧ୍ୟ ଦେଇ ଗତି କରୁଛୁ, ସେତେବେଳେ ଆପଣଙ୍କ ମଧ୍ୟରେ ଥିବା ସୃଜନଶୀଳତା ପ୍ରକାଶ ପାଉଛି। କିନ୍ତୁ ମୋର ପ୍ରିୟ ଯୁବବନ୍ଧୁଗଣ, ମୁଁ ପୁଣି ଥରେ କହୁଛି ଯେ ଏହି କାର୍ଯ୍ୟରେ ମୋତେ ଆପଣଙ୍କର ସାହାଯ୍ୟ ଦରକାର, ଦରକାର, ଦରକାର। ମୁଁ ଆଉଥରେ କହୁଛି, ମୋତେ ଆପଣଙ୍କର ସାହାଯ୍ୟ ଦରକାର, ଏବଂ ମୋର ବିଶ୍ୱାସ ଯେ ଆପଣମାନେ ଦେଶର କୋଟି କୋଟି ଯୁବକ ଏହି କାମ କରିବେ। ଆପଣ ଗୋଟିଏ କାମ କରନ୍ତୁ, ଆଜିଠାରୁ ହିଁ ସଂକଳ୍ପବଦ୍ଧ ହୁଅନ୍ତୁ ଯେ ଆପଣ ନିଜେ କ୍ୟାସଲେସ୍ ସୋସାଇଟିର ଏକ ଅଂଶ ହେବେ। ଅନ୍ଲାଇନ୍ ଖର୍ଚ୍ଚ କରିବାର ଯେତେ ସବୁ ସୁବିଧା ରହିଛି ତାହା ଆପଣଙ୍କର ମୋବାଇଲ ଫୋନରେ ରହିଥିବ। କେବଳ ସେତିକି ନୁହେଁ, ପ୍ରତିଦିନ ଅଧଘଣ୍ଟା, ଘଣ୍ଟାଏ, 2 ଘଣ୍ଟା ସମୟ ବାହାର କରି ଅତି କମ୍ରେ 10ଟି ପରିବାରକୁ ଏହି ଟେକ୍ନୋଲୋଜି କ'ଣ, କିଭଳି ଏହାକୁ ବ୍ୟବହାର କରାଯାଏ, ନିଜର ବ୍ୟାଙ୍କର ଆପ୍ କେମିତି ଡାଉନଲୋଡ୍ କରାଯାଏ, ନିଜର ଖାତାରେ ଥିବା ଟଙ୍କା କେମିତି ଖର୍ଚ୍ଚ କରାଯାଏ, କେମିତି ଦୋକାନୀକୁ ଦିଆଯାଇପାରେ, ଦୋକାନୀମାନଙ୍କୁ ମଧ୍ୟ ଶିଖାନ୍ତୁ କେମିତି ଏହାଦ୍ୱାରା ବ୍ୟବସାୟ କରାଯାଇପାରେ। ଆପଣ ସ୍ୱଇଚ୍ଛାରେ ଏହି କ୍ୟାସଲେସ୍ ସୋସାଇଟି, ଏହି ନୋଟ୍ ଚକରରୁ ବାହାରିବାର ମହାଅଭିଯାନ, ଦେଶକୁ ଦୁର୍ନୀତିମୁକ୍ତ କରିବାର ମହାଅଭିଯାନ, କଳାଧନରୁ ମୁକ୍ତ କରିବାର ଅଭିଯାନ, ଲୋକମାନଙ୍କୁ ଅସୁବିଧାରୁ ମୁକ୍ତ କରିବାର ଅଭିଯାନ, ଏହାର ନେତୃତ୍ୱ କରିବାକୁ ପଡ଼ିବ ଆପଣଙ୍କୁ। ଥରେ ଲୋକଙ୍କୁ ରୂପେ କାର୍ଡ଼ର ବ୍ୟବହାର ଶିଖାଇଦେଲେ ଗରିବ ଲୋକ ଆପଣଙ୍କୁ ଆଶୀର୍ବାଦ କରିବେ। ସାଧାରଣ ନାଗରିକକୁ ଏକଥା ଶିଖାଇଦେଲେ ହୁଏତ ସେ ସବୁ ଚିନ୍ତାରୁ ମୁକ୍ତ ହୋଇଯିବ। ଏହି କାମରେ ଯଦି ଭାରତର ସବୁ ଯୁବକ ଲାଗିପଡ଼ନ୍ତି ତେବେ ଅଧିକ ସମୟ ଲାଗିବନି ବୋଲି ମୋର ମତ। ଗୋଟିଏ ମାସ ମଧ୍ୟରେ ଆମେ ବିଶ୍ୱ ଆଗରେ ଗୋଟିଏ ନୂଆ ଆଧୁନିକ ଭାରତ ରୂପରେ ଠିଆ ହୋଇପାରିବା। ଏହି କାମ ଆପଣ ନିଜ ମୋବାଇଲ ଫୋନ୍ ମାଧ୍ୟମରେ କରିପାରିବେ, ପ୍ରତିଦିନ 10ଟି ଘରକୁ ଯାଇ କରିପାରିବେ, ପ୍ରତିଦିନ 10ଟି ଘରକୁ ଏହା ସହ ଯୋଡ଼ିପାରିବେ। ମୁଁ ଆପଣମାନଙ୍କୁ ନିମନ୍ତ୍ରଣ କରୁଛି, ଆସନ୍ତୁ, କେବଳ ସମର୍ଥନ ନୁହେଁ, ଆମେ ଏହି ପରିବର୍ତ୍ତନର ସୈନିକ ହେବା ଏବଂ ଯେମିତି ହେଲେ ମଧ୍ୟ ପରିବର୍ତ୍ତନ ଆଣିବା। ଦେଶକୁ ଦୁର୍ନୀତି ଏବଂ କଳାଧନରୁ ମୁକ୍ତ କରିବାର ଏହି ସଂଗ୍ରାମକୁ ଆମେ ଆଗକୁ ବଢ଼ାଇବା। ବିଶ୍ୱର ଅନେକ ଦେଶ ରହିଛି ଯେଉଁଠି ସେଠାକାର ଯୁବଗୋଷ୍ଠୀ ସେହି ରାଷ୍ଟ୍ରର ଜୀବନକୁ ପରିବର୍ତ୍ତିତ କରିଦେଇଛନ୍ତି। ଏକଥା ସ୍ୱୀକାର କରିବାକୁ ହେବ ଯେ ପରିବର୍ତ୍ତନ କେବଳ ଯୁବଗୋଷ୍ଠୀ ହିଁ ଆଣିପାରିବ। କେନିଆ ଗୋଟିଏ ଅଭିଯାନ ଆରମ୍ଭ କଲା, ଏମ୍ ପେସା ନାମକ ଏମିତି ଏକ ମୋବାଇଲ ବ୍ୟବସ୍ଥା ବିକଶିତ କଲା, ଟେକ୍ନୋଲୋଜି ବ୍ୟବହାର କଲା, ଏବଂ ଆଜି ଆଫ୍ରିକାର ଏହି ଅଞ୍ଚଳ କେନିଆରେ ସମ୍ପୂର୍ଣ୍ଣ ବ୍ୟବସାୟ ଏହି ବ୍ୟବସ୍ଥାକୁ ରୂପାନ୍ତରିତ ହେବାକୁ ଯାଉଛି। ଏହି ଦେଶ ଗୋଟିଏ ବିରାଟ କ୍ରାନ୍ତିକାରୀ ପଦକ୍ଷେପ ଗ୍ରହଣ କରିଛି। ମୋର ଯୁବବନ୍ଧୁଗଣ, ମୁଁ ପୁଣିଥରେ ଆପଣମାନଙ୍କୁ ଆଗ୍ରହର ସହ ନିବେଦନ କରୁଛି ଯେ ଆପଣ ଏହି ଅଭିଯାନକୁ ଆଗେଇ ନିଅନ୍ତୁ। ପ୍ରତ୍ୟେକ ସ୍କୁଲ, କଲେଜ, ୟୁନିଭର୍ସିଟି, ଏନ୍ସିସି, ଏନ୍ଏସ୍ଏସ୍ ସାମୂହିକ ଭାବରେ ବ୍ୟକ୍ତିଗତ ରୂପରେ ଏହି କାର୍ଯ୍ୟ କରିବା ପାଇଁ ମୁଁ ଆପଣମାନଙ୍କୁ ନିମନ୍ତ୍ରଣ କରୁଛି। ଏହି କଥାକୁ ଆମେ ଆଗେଇ ନେବା, ଦେଶର ଉତ୍ତମ ସେବା କରିବାର ସୁଯୋଗ ଆମକୁ ମିଳିଛି, ଏହାକୁ ହାତଛଡ଼ା କରିବାନି। ପ୍ରିୟ ଭାଇ ଓ ଭଉଣୀମାନେ, ଆମ ଦେଶର ଜଣେ ମହାନ କବି ହରିବଂଶ ରାୟ ବଚ୍ଚନଜୀଙ୍କର ଆଜି ଜନ୍ମଦିନ, ଏବଂ ହରିବଂଶ ରାୟଜୀଙ୍କର ଜନ୍ମଦିନ ଉପଲକ୍ଷେ ଆଜି ଶ୍ରୀଯୁକ୍ତ ଅମିତାଭ ବଚ୍ଚନଜୀ ସ୍ୱଚ୍ଛତା ଅଭିଯାନ ପାଇଁ ଗୋଟିଏ ସ୍ଲୋଗାନ ଦେଇଛନ୍ତି। ଆପଣମାନେ ଦେଖିଥିବେ, ଏହି ଶତାବ୍ଦୀର ସର୍ବାଧିକ ଲୋକପ୍ରିୟ କଳାକାର ଅମିତାଭଜୀ ସ୍ୱଚ୍ଛତା ଅଭିଯାନକୁ ମନପ୍ରାଣ ଦେଇ ଆଗେଇ ନେଉଛନ୍ତି। ଲାଗୁଛି ଯେମିତି ସ୍ୱଚ୍ଛତାର କଥା ତାଙ୍କ ଶିରା ପ୍ରଶିରାକୁ ବ୍ୟାପି ଯାଇଛି। ସେଥିପାଇଁ ତ ତାଙ୍କ ପିତାଙ୍କର ଜନ୍ମଦିନରେ ତାଙ୍କୁ ସ୍ୱଚ୍ଛତା କଥା ହିଁ ମନେ ପଡ଼ିଲା। ହରିବଂଶ ରାୟଜୀଙ୍କର ଗୋଟିଏ କବିତାର ଗୋଟିଏ ପଂକ୍ତି ସେ ଲେଖିଛନ୍ତି, ମାଟିର ଶରୀର, ଉନ୍ମତ୍ତ ମନ ମୁକୁର, ଜୀବନ କ୍ଷଣ ଭଙ୍ଗୁର ଏହା ପରିଚୟ ମୋର। ହରିବଂଶ ରାୟଜୀ ଏହି ପଂକ୍ତି ମାଧ୍ୟମରେ ନିଜର ପରିଚୟ ଦେଉଥିଲେ, ତେଣୁ ତାଙ୍କର ସୁପୁତ୍ର ଅମିତାଭଜୀ, ଯାହାଙ୍କର ଶିରା ପ୍ରଶିରାରେ ସ୍ୱଚ୍ଛତା ଅଭିଯାନ ଦୌଡ଼ୁଛି, ସେ ହରିବଂଶଜୀଙ୍କର ପଂକ୍ତି ବ୍ୟବହାର କରି ମୋତେ ଲେଖି ପଠାଇଛନ୍ତି, ସ୍ୱଚ୍ଛ ଦେହ ସ୍ୱଚ୍ଛ ମନ ସ୍ୱଚ୍ଛ ଭାରତ ମୋ ପରିଚୟ। ମୁଁ ହରିବଂଶ ରାୟଜୀଙ୍କୁ ସାଦର ପ୍ରଣାମ କରୁଛି। ମନ୍ କି ବାତ୍ ସହିତ ଜଡ଼ିତ ହୋଇ ସ୍ୱଚ୍ଛତାର କାର୍ଯ୍ୟକୁ ଆଗକୁ ବଢ଼ାଇବା ପାଇଁ ମୁଁ ଅମିତାଭଜୀଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରୁଛି। ମୋର ପ୍ରିୟ ଦେଶବାସୀଗଣ, ଏବେ ତ ମନ୍ କି ବାତ୍ ମାଧ୍ୟମରେ ଆପଣଙ୍କର ଚିନ୍ତାଧାରା, ଆପଣଙ୍କର ଭାବନା, ଆପଣଙ୍କର ପତ୍ର ମାଧ୍ୟମରେ ମାଇ ଗଭ୍ରେ, ନରେନ୍ଦ୍ର ମୋଦି ଆପ୍ରେ ନିରବଚ୍ଛିନ୍ନ ଭାବରେ ମୋତେ ଆପଣମାନଙ୍କ ସହିତ ଯୋଡ଼ି କରି ରଖୁଛି। 11ଟା ସମୟରେ ମନ୍ କି ବାତ୍ର ପ୍ରସାରଣ ହୋଇଥାଏ, କିନ୍ତୁ ଏହା ସରିବା ମାତ୍ରେ ଆଞ୍ଚଳିକ ଭାଷାରେ ଏହାର ପ୍ରସାରଣ ଆରମ୍ଭ ହେବାକୁ ଯାଉଛି। ମୁଁ ଆକାଶବାଣୀ ପ୍ରତି କୃତଜ୍ଞ। ସେମାନେ ଏହି ଯେଉଁ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି, ଯାହାଫଳରେ ଅଣହିନ୍ଦୀଭାଷୀ ଅଞ୍ଚଳରେ ମଧ୍ୟ ମୋର ଦେଶବାସୀଙ୍କୁ ଏହା ସହ ଯୋଡ଼ି ହେବା ପାଇଁ ସୁଯୋଗ ମିଳିବ। ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।